ନମସ୍କାର, ମୁଁ ସୁବାସିନୀ ଜେନା, ବିଜୁ ଜନତା ଦଳର ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ। ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଏବଂ ଆଶୀର୍ବାଦରୁ ମୁଁ ବିଧାୟିକା ଭାବେ ନିର୍ବାଚନ ଲଢ଼ି ଆମ ବସ୍ତା ବାଲିଆପାଳର ସେବା କରିବା ପାଇଁ ସୁଯୋଗ ପାଇଛି। ଏହି ନିର୍ବାଚନ ହେଉଛି ଆପଣମାନଙ୍କର ନିର୍ବାଚନ, ଆପଣମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ସମୟ ଆସିଛି। ଆସନ୍ତୁ, ଜୁନ 1 ତାରିଖରେ ଭୋଟିଂ ମେସିନ୍ର ବ୍ୟାଲେଟ୍ ନମ୍ବର 3ରେ ଶଙ୍ଖ ଚିହ୍ନ ବଟନ୍ ଦବାଇ ମୋତେ ଜୟଯୁକ୍ତ କରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି। ମନେ ରଖିବେ, ବ୍ୟାଲେଟ୍ ନମ୍ବର 3 ଆମ ସ୍ୱାଭିମାନର ଚିହ୍ନ, ଶଙ୍ଖ ଚିହ୍ନ, ସ୍ୱପ୍ନ ଆପଣଙ୍କର, ଦାୟିତ୍ୱ ମୋର। ଧନ୍ୟବାଦ। ଜୟ ଜଗନ୍ନାଥ।